शांति ओम शांति। आज 2 फेब्रुआरी 2025 आज अव्यक्त महावाक्य पुनरावृत्ति तारीख 31 डिसेंबर 2003 मूल्यर हेडिंग एही वर्ष निमित्त एवं निर्माण होई जमार खाता को बढ़ाओ एवं अखंड महादानी हुओ। एही वर्ष निमित्त एवं निर्माण होई जमार खाता को बढ़ाओ एवं अखंड महादानी हुओ। आज अनेक पूजाधारी बापदादा निजर चारिआड़ पूजा मानू देखुंट केतेक पूजा अर्थात संतान मान साकार रूप से तो सम्मुखें अच्छा किंतु आउ केत सूक्ष्म रूप से उपस्थित थवाराउं तेणु बापदादा निजर अनेक अनेक पूजा मानू देखि हर्षित होती सब पूजारूपी संतान मान बहुत बहुत अलराउंडर अर्थात सब्थे पारंगम सदा प्रस्तुत एवं आज्ञाकारी पूजा अटंती जो माने कि बापदादा ठारू टिके निर्देश पाइबा मात्र के कही थांती आज्ञा हाँ बाबा हाजिर बाबा एबे एबे बाबा एभि मुरबी पिला मानंकु देखि बापदादा को केते खुशी लागथिबो। बापदादा एथिपई गर्व करुछंती जे बापदादा व्यतीत अन्य कोनोसी धर्म आत्मा बा महान आत्मा को एतिकी एवं एही सहयोगी पूजा मिलि नथांती। सारा कल्परे चक्र लगाई देखो एही सहयोगी पूजा क्या मिली कि तेणु बापदादा प्रत्येक पूजार विशेषता को देखुं तुम्हें माने सारा विश्व भितर बाछी आसीथिबा विशेष पूजा बा सहयोगी पूजा अट देख। आज एही हॉलले मध्ये केते पिला पहुंची जाइछंती आज हॉलले 18,000 रु मध्ये अधिक भाई भोनी बसछंती समस्ते निजकु परमात्मांकर पूजा बोली भावुछ गर्व करुछना। बाप दादा को खुशी लागुची जे चारिआड़ पिला माने नुआ वर्ष पालन करिबा पई एठारे आसी पहुंची जाइछंती किंतु नूतन वर्ष केउ ताकु मने पकाइ देउची नूतन युग एवं नूतन जन्म को मने पकाइ देउची। आज एहा जेतिके पुरुणा शेष जन्म अटे सेही परी प्रथम नूतन जन्मटी केते सुंदर हेबो एहा श्याम ताहा सुंदर एवं एतिके स्पष्ट मध्य अटे जेपरी आज पुरुणा वर्ष मध्य स्पष्ट अटे एवं सम्मुखरे नूतन वर्ष मध्य स्पष्ट अटे। एही निजर नुआ युग एवं नुआ जन्म सम्मुखरे स्पष्ट रूप से अनुभव हेउछि ना आज शेष जन्म रे अछु काली प्रथम जन्म रे थिबु एहा स्पष्ट अटे त कौन सम्मुख को आसी जाउछन। एठारे जे माने आरंभ समय रो पिला माने अछंती से माने ब्रह्मा बाबांको भितरे एहाकु अनुभव करिछंती। ब्रह्मा बाबांको जेपरि निजर नुआ जन्म नुआ जन्मर राजत्व करथिबा शरीर रूपी वस्त्र सर्वदा सम्मुखरे थिबा कुंटरे लटकी थिबार देखा जाउथिला जे माने भी तांको सहित मिसिबा पई जाउथिले से माने मध्ये अनुभव करूथिले ब्रह्मा बाबांको अनुभव हेउथिला आज बुढ़ा अछि काली को छोटो पिला होइछि मने अछि ना पुरुणा मानंकु मने अछि ना एहा आजि एवं कालिर ही खेल अटे तेणु समस्तंकु निजर भविष्यत एतिके स्पष्ट अनुभव हेबा उचित। आज स्वराज्य अधिकारी अटु काली भी स्वराज्य अधिकारी हेबु निशा अछि त देख आज पिला माने मुकुट पिंधि बसिछंती। रिट्रीट कार्यक्रम रे आसीथिबा डबल विदेशी छोट छोट पिला माने मुकुट पिंधि बसिछंती तेणु केउ निशा रहिछि मुकुट पिंधिबा द्वारा केउ निशा आसुछि एमाने फरिस्ता पणियार निशारे बसिछंती हाथ हलाउछंती आमे निशारे अछु तेणु एही वर्ष कौन करिवो नूतन वर्ष रे केउ नवीनता करिवो किछि योजना करिछ नवीनता कौन करिवो कार्यक्रम तो करि चालिछ लक्ष लोकंकु एकाठि करबार कार्यक्रम मध्य करिल 2 लक्षर कार्यक्रम मध्य करिल एबे नवीनता कौन करिवो। आजिकालिर लोक माने गोटिए पटे सो प्राप्तिर इच्छुक मध्य अछंती किंतु एथिपई साहस नाही दुर्बल अटंती शुणिबाकु मध्य चाहुचंती किंतु निजे हेबु एथिपई साहस नाही। एभळी आत्मा मानकु परिवर्तन करबा पई प्रथमे आत्मा मानकु साहस रूपी डणा दियो एवं साहस रूपी डणा प्रदान करियार आधार हला अनुभव तेणु सेमानकु अनुभव कराओ। अनुभव एभळी जिनिष जदि टिके भी आंजुळी मिली जिवा द्वारा अनुभव करिनेले तेबे अनुभवर डेणा कुह बा अनुभवर पाद कुह ता आधार रे सेमाने साहसर सहित आगकु बढ़ि पारिबे। एथिपई एही वर्ष विशेष करी निरंतर अखंड महादानी हेबाकु पड़िबो खंडित नुहे अखंड निजर संकल्प द्वारा सेमानकु शक्ति स्वरूप कराओ। महादानी होई निजर मानसिक शक्ति द्वारा प्रकम्पन द्वारा निरंतर शक्ति गुड़िकर अनुभव कराओ। वाणी द्वारा ज्ञानर दान दियो कर्म द्वारा गुणर दान दियो सारा दिन चाहे मन द्वारा चाहे वाणी द्वारा चाहे कर्म द्वारा अखंड महादानी हो। समय अनुसारे एबे एबे दानी नुहे କେବେ କେବେ ଦାନ କରିଦେଲ ତାହା ମଧ୍ୟ ନୁହେଁ, ଅଖଣ୍ଡ ଦାନୀ ହୁଅ। କାହିଁକିନା ଆତ୍ମାମାନଙ୍କୁ ଏବେ ନିରନ୍ତର ଦାନ ଦେବାର ଆବଶ୍ୟକତା ରହିଛି। ତେବେ ମହାଦାନୀ ହେବା ପାଇଁ ପ୍ରଥମେ ନିଜର ଜମାର ଖାତାକୁ ଚେକ୍ କର। ଚାରୋଟି ଯାକ ବିଷୟରେ ଜମାର ଖାତା ଶତକଡ଼ା ହିସାବରେ କେତେ ଅଛି? ଯଦି ନିଜ ଭିତରେ ଜମାର ଖାତା ଭରପୁର ନଥିବ ତେବେ ମହାଦାନୀ କିପରି ହୋଇପାରିବ? ତେବେ ଜମାର ଖାତାକୁ ଚେକ୍ କରିବାର ଚିହ୍ନ କ'ଣ? ମନ, ବଚନ, କର୍ମ ଦ୍ୱାରା ସେବା ତ କରିଲ, କିନ୍ତୁ ଜମା ହୋଇଛି କି ନାହିଁ ତାର ଚିହ୍ନ ହେଲା ସେବା କରିବାରେ ପ୍ରଥମେ ନିଜର ସନ୍ତୁଷ୍ଟତା। ଏହା ସହିତ ଯେଉଁମାନଙ୍କର ସେବା କରିଲ ସେମାନଙ୍କ ଭିତରେ ଖୁସିରୂପକ ସନ୍ତୁଷ୍ଟତା ଆସିଲା କି ନାହିଁ? ଯଦି ଏହି ଦୁଇଟିରେ ସନ୍ତୁଷ୍ଟତା ନାହିଁ ତେବେ ଜାଣିନିଅ, ଜମା ଖାତାରେ ତୁମର ସେବାର ଫଳ ଜମା ହୋଇନାହିଁ। ବାପଦାଦା କେବେ କେବେ ପିଲାମାନଙ୍କର ଜମାର ଖାତାକୁ ମଧ୍ୟ ଦେଖୁଛନ୍ତି, କେଉଁଠି କେଉଁଠି ମେହନତ ଅଧିକ କିନ୍ତୁ ଫଳର ଜମା କମ୍ ହେଉଛି। ଏହାର କାରଣ କ'ଣ? ଉଭୟ ପଟର ସନ୍ତୁଷ୍ଟତାର କମି। ଯଦି ସନ୍ତୁଷ୍ଟତାର ଅନୁଭବ କରି ନ ପାରିଲ, ଚାହେ ନିଜେ ହୁଅ ଚାହେ ଅନ୍ୟମାନେ ହୁଅନ୍ତୁ, ତେବେ ଜମା ଖାତାରେ ବହୁତ କମ୍ ଜମା ହୋଇଥାଏ। ତେବେ ବାପଦାଦା ଜମାର ଖାତାକୁ ବହୁତ ସହଜରେ ବଢ଼ାଇବାର ସୁବର୍ଣ୍ଣ ଚାବି ପିଲାମାନଙ୍କୁ ଦେଇଛନ୍ତି। ଜାଣିଛ ସେହି ଚାବିଟି କ'ଣ? ତୁମମାନଙ୍କୁ ତ ମିଳିଛି ନା। ଜମାର ଖାତାକୁ ସହଜରେ ଭରପୁର କରିବାର ସୁବର୍ଣ୍ଣ ଚାବିଟି ହେଲା ମନ, ବାଣୀ, କର୍ମ। ଯାହାଦ୍ୱାରା ବି ହେଉ, ସେବା କରିବା ସମୟରେ ଗୋଟିଏ ହେଲା ନିଜ ଭିତରେ ନିମିତ୍ତ ଭାବର ସ୍ମୃତି, ଏହା ସହିତ ନିର୍ମାଣ ଭାବର ସ୍ଥିତିରେ ସ୍ଥିତ ହୋଇ ସେବା କରିବ। ତେବେ ତୁମର ଏହି ମନୋଭାବ ଦ୍ୱାରା ଆତ୍ମାମାନଙ୍କର ଭାବନା ସହଜରେ ପୂର୍ଣ୍ଣ ହୋଇଯିବ। ଆଜିକାଲିର ଲୋକମାନେ ପ୍ରତ୍ୟେକଙ୍କର ମନୋଭାବକୁ ନୋଟ୍ କରୁଛନ୍ତି, ଏହି ଆତ୍ମା ନିମିତ୍ତ ଭାବରେ ସେବା କରୁଛନ୍ତି ନା ଅଭିମାନର ଭାବ ଅଛି। ଯେଉଁଠି ନିମିତ୍ତ ଭାବ ଅଛି ସେଠାରେ ନିର୍ମାଣ ଭାବ ଆପେ ଆପେ ଆସିଥାଏ। ତେଣୁ ଚେକ୍ କର, କ'ଣ ଜମା ହେଲା, କେତେ ଜମା ହେଲା? କାହିଁକିନା ସାରା କଳ୍ପ ଭିତରେ ଏହି ସମୟରେ ସଙ୍ଗମ ଯୁଗ ହିଁ ଜମା କରିବାର ଏକମାତ୍ର ଯୁଗ, ତାପରେ ତ ସାରା କଳ୍ପ ଜମାର ପ୍ରାରବ୍ଧ ଭୋଗ କରି ଚାଲିବ। ତେଣୁ ଏହି ବର୍ଷ ବିଶେଷ କରି କେଉଁ କଥା ଉପରେ ଅଧିକ ଧ୍ୟାନ ଦେବ, ନିଜ ନିଜର ଜମାର ଖାତାକୁ ଚେକ୍ କର। ତେଣୁ ଚେକର ମଧ୍ୟ ହୁଅ ଏବଂ ମେକର ଅର୍ଥାତ୍ କରିବାବାଲା ମଧ୍ୟ ହୁଅ, କାହିଁକିନା ସମୟ ପାଖେଇ ଆସିବାର ଲକ୍ଷଣଗୁଡ଼ିକୁ ମଧ୍ୟ ଦେଖୁଛ। ସମସ୍ତେ ବାପଦାଦାଙ୍କ ସହିତ ପ୍ରତିଜ୍ଞା ମଧ୍ୟ କରିଛ, ଆମେ ସମାନ ହୋଇ ଦେଖାଇବୁ, କରିଛ ନା? ଯେଉଁମାନେ ପ୍ରତିଜ୍ଞା କରିଛ ସେମାନେ ହାତ ଉଠାଅ। କରିଛ ତ? ପକ୍କା ନା କିଛି କମି ବେଶୀ ଅଛି? ପକ୍କା କରିଛ ତ? ତେବେ ବ୍ରହ୍ମବାବୁଙ୍କ ସମାନ ଜମା ଖାତା ମଧ୍ୟ ହେବା ଦରକାର ନା? ଯଦି ବ୍ରହ୍ମବାବୁଙ୍କ ସମାନ ହେବାକୁ ଚାହୁଁଛ ତେବେ ବ୍ରହ୍ମବାବାଙ୍କର ବିଶେଷ ଚରିତ୍ର କ'ଣ ଦେଖିଥିଲ? ଆଦିଠାରୁ ଅନ୍ତ ପର୍ଯ୍ୟନ୍ତ ସବୁ କଥାରେ ମୁଁ କହୁଥିଲେ ନା ବାବା କହୁଥିଲେ? ମୁଁ କରୁଛି କହୁନଥିଲେ, ବାବା କରାଉଛନ୍ତି। କାହା ସହିତ ମିଶିବାକୁ ଆସିଛ? ବାବାଙ୍କ ସହିତ ମିଶିବାକୁ ଆସିଛ। ମୁଁ ପଣିଆର ଅଭାବ ଅବିଦ୍ୟା ଏହା ହିଁ ଦେଖିଥିଲ ନା? ଠିକ କଥା ନା? ପ୍ରତ୍ୟେକ ମୁରଲିରେ ବାବା ବାବା ଶବ୍ଦ କେତେଥର ମନେ ପକାଇ ଦେଉଛନ୍ତି। ତେବେ ସମାନ ହେବାର ଅର୍ଥ ହେଲା ପ୍ରଥମେ ମୁଁ ପଣିଆର ଅଭାବ ହେବା ଦରକାର। ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ ଯେ ବ୍ରାହ୍ମଣମାନଙ୍କର ମୁଁ ପଣିଆ ମଧ୍ୟ ବହୁତ ରୟାଲ ଅର୍ଥାତ୍ ରାଜକୀୟ ଅଟେ, ମନେ ଅଛି ନା? ଶୁଣାଇଥିଲୁ ନା? ସମସ୍ତେ ଚାହୁଁଛନ୍ତି ଯେ ବାପଦାଦାଙ୍କର ପ୍ରତ୍ୟକ୍ଷତା ହେଉ, ଏଥିପାଇଁ ଯୋଜନା ମଧ୍ୟ ବହୁତ ଭଲ କରିଛ, ବହୁତ ଭଲ ଯୋଜନା କରୁଛ, ସେଥିପାଇଁ ବାପଦାଦା ମଧ୍ୟ ଖୁସି ହେଉଛନ୍ତି। କିନ୍ତୁ ଏହି ରାଜକୀୟ ରୂପର ମୁଁ ପଣିଆ ଯୋଜନାଗୁଡ଼ିକୁ ଏବଂ ସଫଳତାକୁ କିଛି ମାତ୍ରାରେ କମ୍ କରିଦେଉଛି। ସ୍ୱାଭାବିକ ଭାବରେ ସଂକଳ୍ପରେ, ବାଣୀରେ, କର୍ମରେ ସବୁଥିରେ ବାବା ବାବା ଶବ୍ଦ ସ୍ମୃତିରେ ରହିବା ଦରକାର। ମୁଁ ପଣିଆ ନୁହେଁ, ବାପଦାଦା ନିର୍ଦ୍ଦେଶକର୍ତ୍ତା ହୋଇ କରାଉଛନ୍ତି। ଜଗଦମ୍ବାଙ୍କର ମଧ୍ୟ ଏହା ହିଁ ବିଶେଷ ଧାରଣା ଥିଲା। ଜଗଦମ୍ବାଙ୍କର ସ୍ଲୋଗାନ ମନେ ଅଛି ତ? ପୁରୁଣାମାନଙ୍କର ମନେ ଥିବ, କ'ଣ ମନେ ଅଛି? ତେବେ କୁହ। ହୁକ୍ମି ହୁକୁମ ଚଲାଏ ରାହା, ଏହା ଥିଲା ଜଗଦମ୍ବାଙ୍କର ବିଶେଷ ଧାରଣା। ତେଣୁ ମୁଁ ପଣିଆକୁ ସମାପ୍ତ କରି ସମାନ ହେବାକୁ ପଡ଼ିବ ଏବଂ ନମ୍ବର ମଧ୍ୟ ଜମା କରିବାକୁ ପଡ଼ିବ। ମୁଖରୁ ବାବା ବାବା ଶବ୍ଦ ଆପେ ଆପେ ବାହାରିବା ଦରକାର। କର୍ମ କରିବା ସମୟରେ ତୁମମାନଙ୍କର ଚେହେରାରେ ବାପଦାଦାଙ୍କର ମୁହୂର୍ତ୍ତ ଦେଖାଯାଉ, ତେବେ ଯାଇ ପ୍ରତ୍ୟକ୍ଷତା ହେବ। ତେବେ ବାପଦାଦା ଏହିଭଳି ରୟାଲ ରୂପର ମୁଁ ମୋର ଗୀତ ବହୁତ ଶୁଣୁଛନ୍ତି, ମୁଁ ଯାହା କରିଛି ତାହା ହିଁ ଠିକ ଅଟେ, ମୁଁ ଯାହା ଭାବିଛି ତାହା ହିଁ ଠିକ ଅଟେ ଏବଂ ତାହା ହିଁ ହେବା ଉଚିତ, ଏହି ମୁଁ ପଣିଆ ହିଁ ଧୋକା ଦେଇ ଦେଉଛି। ଯଦି ଭାବୁଛ ବା କହୁଛ ତେବେ କୁହ, କିନ୍ତୁ ନିମିତ୍ତ ଏବଂ ନିର୍ମାଣ ଭାବ ରଖି କୁହ। ବାପଦାଦା ପୂର୍ବରୁ ମଧ୍ୟ ଗୋଟିଏ ଆତ୍ମିକ ଡ୍ରିଲ୍ ଶିଖାଇଛନ୍ତି, ତାହା କେଉଁ ଡ୍ରିଲ୍? ଏବେ ଏବେ ମାଲିକ, ଏବେ ଏବେ ବାଳକ। ବିଚାର ଦେବାରେ ମାଲିକ ପଣିଆ, ଅଧିକାଂଶ ଆତ୍ମାମାନଙ୍କ ଦ୍ୱାରା ଯାହା ନିର୍ଦ୍ଧାର୍ଯ୍ୟ କରାଗଲା ତାକୁ ମାନି ନେବାରେ ବାଳକ ପଣିଆ। ଏହିଭଳି ମାଲିକ ଏବଂ ବାଳକ ପଣିଆର ଅଭ୍ୟାସ ବା ଆତ୍ମିକ ଡ୍ରିଲ୍ ବହୁତ ବହୁତ ଆବଶ୍ୟକ ଅଟେ। ସେଥିପାଇଁ ବାପଦାଦାଙ୍କର ଶିକ୍ଷାରୁ କେବଳ ତିନୋଟି ଶବ୍ଦକୁ ମନେ ରଖ, ସମସ୍ତଙ୍କର ନିଶ୍ଚିତ ମନେ ଥିବ। ସଂକଳ୍ପରେ ନିରାକାରୀ, ବାଣୀରେ ନିରହଙ୍କାରୀ, କର୍ମରେ ନିର୍ବିକାରୀ। ଯେତେବେଳେ ବି କୌଣସି ସଂକଳ୍ପ କରୁଛ, ନିରାକାରୀ ସ୍ଥିତିରେ ସ୍ଥିତ ହୋଇ ସଂକଳ୍ପ କର। ଅନ୍ୟ ସବୁ କଥା ପଛକେ ଭୁଲି ହେଇଯାଉ, କିନ୍ତୁ ଏହି ତିନୋଟି ଶବ୍ଦକୁ ଭୁଲ ନାହିଁ। ସାକାର ବ୍ରହ୍ମା ବାବାଙ୍କର ଏହି ତିନୋଟି ଶବ୍ଦର ଶିକ୍ଷା ତୁମମାନଙ୍କ ପାଇଁ ଉପହାର ଅଟେ। ତେଣୁ ବ୍ରହ୍ମା ବାବାଙ୍କ ସହିତ ସାକାର ରୂପରେ ମଧ୍ୟ ସ୍ନେହ ଥିଲା। ଏବେ ମଧ୍ୟ ଅନେକ ଡବଲ ବିଦେଶୀ ପିଲାମାନେ ଅନୁଭବ ଶୁଣାଉଛନ୍ତି ଯେ ଆମର ବ୍ରହ୍ମା ବାବାଙ୍କ ସହିତ ବହୁତ ସ୍ନେହ ଅଛି, କେବେ ଦେଖିନାହାନ୍ତି, ପୁଣି ବି ସ୍ନେହ ରହିଛି। ଅଛି ନା ସ୍ନେହ? କଣ କହୁଛ ଡବଲ ବିଦେଶୀମାନେ, ବ୍ରହ୍ମା ବାବାଙ୍କ ସହିତ ବହୁତ ସ୍ନେହ ଅଛି ନା? ଠିକ କଥା ନା? ତେବେ ଯାହା ପ୍ରତି ସ୍ନେହ ଥାଏ, ତାଠାରୁ ମିଳିଥିବା ଉପହାରକୁ ବହୁତ ଯତ୍ନର ସହିତ ସାଇତି ରଖିଥାନ୍ତି, ଚାହେ ଛୋଟିଆ ଉପହାରଟିଏ ହୋଇଥାଉ ନା କାହିଁକି। ତେବେ ଯାହା ପ୍ରତି ଅତି ସ୍ନେହ ଥାଏ, ତାର ଉପହାରକୁ ଲୁଚେଇ କରି ମଧ୍ୟ ରଖିଥାନ୍ତି, ଅତି ଯତ୍ନରେ ମଧ୍ୟ ରଖିଥାନ୍ତି। ତେଣୁ ବ୍ରହ୍ମା ବାବାଙ୍କ ସହିତ ଯଦି ସ୍ନେହ ଅଛି, ତେବେ ଏହି ତିନୋଟି ଶବ୍ଦର ଶିକ୍ଷା ସହିତ ମଧ୍ୟ ସ୍ନେହ ରହିବା ଦରକାର। ଏହାଦ୍ୱାରା ସମ୍ପନ୍ନ ହେବା ବା ସମାନ ହେବା ବହୁତ ସହଜ ହୋଇଯିବ। ତେଣୁ ମନେ ପକାଅ ବ୍ରହ୍ମା ବାବା କଣ କହିଥିଲେ। ତେଣୁ ନୂତନ ବର୍ଷରେ ବାଣୀର ସେବା ପଛକେ କର, ଧୁମ୍ଧାମ୍ରେ କର, କିନ୍ତୁ ଅନୁଭବ କରାଇବାର ସେବା ଉପରେ ସର୍ବଦା ଅଧିକ ଧ୍ୟାନ ଦିଅ। ସମସ୍ତେ ଅନୁଭବ କରନ୍ତୁ ଯେ ଏହି ଭଉଣୀଙ୍କ ଦ୍ୱାରା ବା ଭାଇଙ୍କ ଦ୍ୱାରା ମୋତେ ଶକ୍ତିର ଅନୁଭବ ହେଲା ବା ଶାନ୍ତିର ଅନୁଭବ ହେଲା। କାହିଁକି ନା ଅନୁଭବ କେବେ ବି ଭୁଲି ହେବ ନାହିଁ। ଶୁଣିଥିବା କଥା ଭୁଲି ହୋଇଯିବ, ଭଲ ଲାଗିବ, କିନ୍ତୁ ଭୁଲି ହୋଇଯିବ। ତେଣୁ ଅନୁଭବ ଏଭଳି ଜିନିଷ ଯାହାକି ସେମାନଙ୍କୁ ତୁମ ପାଖକୁ ଟାଣି ଆଣିବ, ସମ୍ପର୍କରେ ଥିବା ଆତ୍ମା ସମ୍ବନ୍ଧକୁ ଆସିଯିବ। କାହିଁକି ନା ସମ୍ବନ୍ଧରେ ନ ଆସିଲେ ସମ୍ପତ୍ତିର ଅଧିକାରୀ ହୋଇପାରିବେ ନାହିଁ। ତେଣୁ ଅନୁଭବ ହିଁ ସମ୍ବନ୍ଧରେ ଆଣିପାରିବ। ଆଚ୍ଛା, ଏବେ ବୁଝିପାରିଲ ତ କଣ କରିବ? ଚେକ୍ କର, ଚେକର ମଧ୍ୟ ହୁଅ, ମେକର ମଧ୍ୟ ହୁଅ। ଅନୁଭବ କରାଇବାରେ ମେକର ହୁଅ, ଜମାର ଖାତାକୁ ଚେକ୍ କରିବାରେ ଚେକର ହୁଅ। ଆଚ୍ଛା, ଏବେ ସମସ୍ତେ କଣ କରିବ? ନୂତନ ବର୍ଷରେ ବାପଦାଦାଙ୍କୁ କିଛି ଉପହାର ଦେବ ନା ନାହିଁ? ତେବେ ନୂତନ ବର୍ଷରେ କଣ ସବୁ କରିଥାଉ? ପରସ୍ପରକୁ ଉପହାର ଦେଇଥାଉ ନା? କାର୍ଡ ମଧ୍ୟ ଦେଇଥାନ୍ତି ଏବଂ ଉପହାର ମଧ୍ୟ ଦେଇଥାନ୍ତି। ତେଣୁ ବାପଦାଦାଙ୍କୁ କୌଣସି କାର୍ଡ ଦରକାର ନାହିଁ, ଭଲ ରେକର୍ଡ ଦରକାର। ସମସ୍ତଙ୍କର ରେକର୍ଡ ବହୁତ ଭଲ, ନମ୍ବର ୱାନ୍ ହେବା ଦରକାର, ନିର୍ବିଘ୍ନ ମଧ୍ୟ ହେବା ଦରକାର। ଏବେ ଯଦି କେବେ କେବେ କୌଣସି ବିଘ୍ନର କଥା ଶୁଣୁଛନ୍ତି, ତେବେ ବାପଦାଦାଙ୍କୁ ଗୋଟିଏ ହସିବାର ଖେଳ ମନେ ପଡ଼ିଯାଉଛି। ଜାଣିଛ ତାହା କେଉଁ ଖେଳ? ତାହା ହେଲା ବୁଢାବୁଢ଼ୀ ମାନେ କଣ୍ଢେଇ ଖେଳ ଖେଳୁଛନ୍ତି। ବୟସରେ ବୁଢାବୁଢ଼ୀ ଅଟନ୍ତି, କିନ୍ତୁ କଣ୍ଢେଇ ଖେଳ ଖେଳୁଛନ୍ତି। ତେଣୁ ହସିବାର ଖେଳ ହେଲା ନା? ସେହିପରି ଏବେ ଯେଉଁ ସବୁ ଛୋଟ ଛୋଟ କଥାଗୁଡ଼ିକୁ ଶୁଣୁଛ ବା ଦେଖୁଛ, ତାହା ସେହିଭଳି ହିଁ ଅନୁଭବ ହେଉଛି। ବାନପ୍ରସ୍ତ ଅବସ୍ଥାବାଲା ହୋଇ ମଧ୍ୟ କେତେ ଛୋଟ ଛୋଟ କଥାରେ ହଲଚଲ ହୋଇଯାଉଛ। ଏହି ରେକର୍ଡ ବାପଦାଦାଙ୍କୁ ଆଦୌ ଭଲ ଲାଗୁନାହିଁ। ତେଣୁ ଏହା ବଦଳରେ ନିର୍ବିଘ୍ନ ରହିବାର ଏବଂ ଛୋଟ ଛୋଟ କଥାଗୁଡ଼ିକୁ ସମାପ୍ତ କରିବାର ରେକର୍ଡ ଦିଅ। ବଡ଼ କଥାକୁ ଛୋଟ କରିବା ଶିଖ ଏବଂ ଛୋଟ ଛୋଟ କଥାକୁ ସମାପ୍ତ କରିବା ଶିଖ। ବାପଦାଦା ଗୋଟିଏ ଗୋଟିଏ ପିଲାର ଚେହେରାକୁ ବାପଦାଦାଙ୍କର ଚେହେରା ଦେଖାଉଥିବା ଦର୍ପଣ କରିବାକୁ ଚାହୁଁଛନ୍ତି। ତୁମମାନଙ୍କର ଚେହେରା ରୂପୀ ଦର୍ପଣରେ ବାପଦାଦା ଦେଖାଯାଆନ୍ତୁ। ତେବେ ଏହିଭଳି ବିଚିତ୍ର ଦର୍ପଣ ବାପଦାଦାଙ୍କୁ ଉପହାର ରୂପରେ ଦିଅ। ଦୁନିଆରେ ତ ଏଭଳି କୌଣସି ଦର୍ପଣ ନାହିଁ ଯେଉଁଥିରେ ପରମାତ୍ମା ଦେଖାଯାଉଥିବେ। ତେଣୁ ତୁମେମାନେ ଏହି ନୂତନ ବର୍ଷରେ ଏଭଳି ଉପହାର ଦିଅ, ଯାହାଦ୍ୱାରା ତୁମେ ଏହିଭଳି ବିଚିତ୍ର ଦର୍ପଣ ହୋଇଯିବ। ଯିଏ ବି ତୁମକୁ ଦେଖନ୍ତୁ ବା ଶୁଣନ୍ତୁ, ତାଙ୍କୁ ବାପଦାଦା ହିଁ ଦେଖାଯାଆନ୍ତୁ, ବାପଦାଦାଙ୍କର କଥା ହିଁ ଶୁଣାଯାଉ। ତେଣୁ ଏହି ଉପହାର ଦେବ ତ ଯେଉଁମାନେ ଦେବା ପାଇଁ ଦୃଢ଼ ସଂକଳ୍ପ କରୁଛନ୍ତି ସେମାନେ ହାତ ଉଠାଅ, ଦୃଢ଼ ସଂକଳ୍ପର ହାତ ଉଠାଅ। ଡବଲ ବିଦେଶୀମାନେ ମଧ୍ୟ ଉଠାଉଛନ୍ତି, ସିନ୍ଧି ଗ୍ରୁପ ବାଲା ମଧ୍ୟ ଉଠାଉଛନ୍ତି, ଭାବି ଭାବି ଉଠାଉଛନ୍ତି। ବହୁତ ଭଲ କଥା, ବାପଦାଦାଙ୍କର ସିନ୍ଧି ଗ୍ରୁପ ଉପରେ ବହୁତ ଆଶା ରହିଛି। କହିବୁ କେଉଁ ଆଶା ରହିଛି? ଏହି ଆଶା ରହିଛି ଯେ ସିନ୍ଧି ଗ୍ରୁପ ଭିତରୁ ଏଭଳି ଜଣେ ମାଇକ ବାହାରୁ ଯିଏକି ଚ୍ୟାଲେଞ୍ଜ କରିବ ଯେ ଏହି ସଂସ୍ଥା କଣ ଥିଲା ଏବଂ କଣ ହୋଇଗଲାଣି, ଯିଏକି ସିନ୍ଧି ଲୋକମାନଙ୍କୁ ନିଦରୁ ଉଠାଇବ। ଟିଚର ମାନେ ତ ବିଚରା ହିଁ ଅଟନ୍ତି, ଚିହ୍ନି ନାହାନ୍ତି, ନିଜ ଦେଶର ଅବତାରକୁ ହିଁ ଜାଣିନାହାନ୍ତି। ତେଣୁ ସିନ୍ଧି ଗ୍ରୁପରେ ଏଭଳି କେହି ବାହାରୁ ଯିଏକି ଚ୍ୟାଲେଞ୍ଜ ଦେଇ କହିବ ଯେ ମୁଁ ଶୁଣାଇ ପାରିବି ଯଥାର୍ଥ କଣ। ଏହା ଠିକ କଥା ନା? ଏହି ଆଶାକୁ ପୂରଣ କରିବା ନା? ଆଚ୍ଛା, ଚାରିଆଡ଼ର ସଦା ଅଖଣ୍ଡ ମହାଦାନୀ ପିଲାମାନଙ୍କୁ ଚାରିଆଡ଼ର ବାବାଙ୍କର ରାଇଟ୍ ହ୍ୟାଣ୍ଡ ଅର୍ଥାତ୍ ବିଶେଷ ସହଯୋଗୀ ଏବଂ ଆଜ୍ଞାକାରୀ ଭୁଜାମାନଙ୍କୁ, ଚାରିଆଡ଼ର ସର୍ବଦା ସମସ୍ତଙ୍କୁ ସାହସର ଡେଣା ପ୍ରଦାନ କରୁଥିବା ସାହସୀ ଆତ୍ମାମାନଙ୍କୁ, ଚାରିଆଡ଼ର ସର୍ବଦା ନିଜର ପିତାଙ୍କ ସମାନ ପ୍ରତ୍ୟେକ କର୍ମରେ ଅନୁକରଣ କରୁଥିବା ବ୍ରହ୍ମା ବାବା ଏବଂ ଜଗଦମ୍ମାଙ୍କର ଶିକ୍ଷାଗୁଡ଼ିକୁ ସର୍ବଦା ବାସ୍ତବିକ ଜୀବନରେ କାର୍ଯ୍ୟକାରୀ କରୁଥିବା ପିଲାମାନଙ୍କୁ ବହୁତ ବହୁତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଆଶୀର୍ବାଦ ଏବଂ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ବହୁତ ବହୁତ ଶୁଭେଚ୍ଛା, ସ୍ନେହ ତଥା ନମସ୍ତେ 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 ବାବା। ଡବଲ ବିଦେଶୀମାନଙ୍କ ପ୍ରତି ଏବଂ ଭାରତର ପିଲାମାନଙ୍କ ପ୍ରତି ଡବଲ ଗୁଡ୍ ନାଇଟ୍ ଏବଂ ଗୁଡ୍ ମର୍ଣ୍ଣିଂ ଉଭୟ ଦିଆଯାଉଛି। ଯେପରି ଏବେ ବହୁତ ଖୁସି ହୋଇଯାଉଛ, ସେହିପରି ଯେତେବେଳେ ବି କୌଣସି କଥା ଆସିବ, ସେତେବେଳେ ଆଜିର ଦିନକୁ ମନେ ପକାଇ ଖୁସିରେ ନାଚିବ, ଖୁସିର ଝୁଲଣାରେ ସର୍ବଦା ଝୁଲୁଥିବ। ତୁମ ଭିତରେ କେବେ ବି ଦୁଃଖର ଲହଡ଼ି ନ ଉଠୁ। ଦୁଃଖ ଦେବାବାଲା ତ ଦୁନିଆରେ ଅନେକ ଆତ୍ମା ଅଛନ୍ତି, ତୁମେ କିନ୍ତୁ ସୁଖ ଦେବା ଏବଂ ସୁଖ ନେବାବାଲା ସୁଖଦାତାଙ୍କର ସନ୍ତାନ, ସୁଖ ସ୍ୱରୂପ ଅଟ। କେବେ ସୁଖର ଝୁଲଣାରେ ଝୁଲ, କେବେ ସ୍ନେହର ଝୁଲଣାରେ ଝୁଲ, କେବେ ଶାନ୍ତିର ଝୁଲଣାରେ ଝୁଲ, ସର୍ବଦା ଝୁଲୁ ହିଁ ଥାଅ। ତଳେ ଅର୍ଥାତ୍ ଦେହ ବିମାନର ମାଟି ଉପରେ କେତେବେଳେ ବି ପାଦ ରଖ ନାହିଁ, କେବଳ ଝୁଲିବାରେ ଲାଗିଯାଅ। ନିଜେ ଖୁସିରେ ରୁହ, ସମସ୍ତଙ୍କୁ ଖୁସିରେ ରଖ ଏବଂ ଲୋକମାନଙ୍କୁ ଖୁସି ବାଣ୍ଟ। ଓମ୍ ଶାନ୍ତି। ବାବାଙ୍କର ବରଦାନ। ଫରିସ୍ତା ପଣିଆର ସ୍ଥିତି ଦ୍ୱାରା ବାବାଙ୍କର ସ୍ନେହର ପ୍ରତିଦାନ ଦେଉଥିବା ସମାଧାନ ସ୍ୱରୂପ ହୁଅ। ଫରିସ୍ତା ପଣିଆର ସ୍ଥିତି ଦ୍ୱାରା ବାବାଙ୍କର ସ୍ନେହର ପ୍ରତିଦାନ ଦେଉଥିବା ସମାଧାନ ସ୍ୱରୂପ ହୁଅ। ଫରିସ୍ତା ସ୍ୱରୂପ ସ୍ଥିତିରେ ସ୍ଥିତ ହେବା, ଏହା ହିଁ ହେଉଛି ବାବାଙ୍କର ସ୍ନେହର ପ୍ରତିଦାନ ଦେବା। ଏହିଭଳି ପ୍ରତିଦାନ ଦେବାବାଲା ପିଲାମାନେ ସମାଧାନ ସ୍ୱରୂପ ହୋଇଯାଆନ୍ତି। ନିଜେ ସମାଧାନ ସ୍ୱରୂପ ହେବା ଦ୍ୱାରା ନିଜର ଏବଂ ଅନ୍ୟ ଆତ୍ମାମାନଙ୍କର ସମସ୍ୟାଗୁଡ଼ିକ ଆପେ ଆପେ ସମାପ୍ତ ହୋଇଯାଏ। ତେଣୁ ଏବେ ଏହିଭଳି ସେବା କରିବାର ସମୟ ଅଟେ, ବା ନେବା ସହିତ ଦେବାର ମଧ୍ୟ ସମୟ ଅଟେ। ଏଥିପାଇଁ ଏବେ ବାବାଙ୍କ ସମାନ ଉପକାରୀ ହୋଇ ସମସ୍ତଙ୍କର ଡାକରାକୁ ଶୁଣି ନିଜର ଫରିସ୍ତା ରୂପ ଦ୍ୱାରା ସେହି ଆତ୍ମାମାନଙ୍କ ନିକଟରେ ପହଞ୍ଚିଯାଅ ଏବଂ ସମସ୍ୟାଗୁଡ଼ିକରେ ଥକି ଯାଇଥିବା ଆତ୍ମାମାନଙ୍କର ଥକାବଟ ଅର୍ଥାତ୍ କ୍ଲାନ୍ତିକୁ ଦୂର କର। ଆଉଥରେ ଶୁଣିବା ବରଦାନ। ଫରିସ୍ତା ପଣିଆର ସ୍ଥିତି ଦ୍ୱାରା ବାବାଙ୍କର ସ୍ନେହର ପ୍ରତିଦାନ ଦେଉଥିବା ସମାଧାନ ସ୍ୱରୂପ ହୁଅ। ଫରିସ୍ତା ସ୍ୱରୂପ ସ୍ଥିତିରେ ସ୍ଥିତ ହେବା, ଏହା ହିଁ ହେଉଛି ବାବାଙ୍କର ସ୍ନେହର ପ୍ରତିଦାନ ଦେବା। ଏହିଭଳି ପ୍ରତିଦାନ ଦେବାବାଲା ପିଲାମାନେ ସମାଧାନ ସ୍ୱରୂପ ହୋଇଯାଆନ୍ତି। ନିଜେ ସମାଧାନ ସ୍ୱରୂପ ହେବା ଦ୍ୱାରା ନିଜର ଏବଂ ଅନ୍ୟ ଆତ୍ମାମାନଙ୍କର ସମସ୍ୟାଗୁଡ଼ିକ ଆପେ ଆପେ ସମାପ୍ତ ହୋଇଯାଏ। ତେଣୁ ଏବେ ଏହିଭଳି ସେବା କରିବାର ସମୟ ଅଟେ, ବା ନେବା ସହିତ ଦେବାର ମଧ୍ୟ ସମୟ ଅଟେ। ସେଥିପାଇଁ ଏବେ ବାବାଙ୍କ ସମାନ ଉପକାରୀ ହୋଇ ସମସ୍ତଙ୍କର ଡାକରାକୁ ଶୁଣି ନିଜର ଫରିସ୍ତା ରୂପ ଦ୍ୱାରା ସେହି ଆତ୍ମାମାନଙ୍କ ନିକଟରେ ପହଞ୍ଚିଯାଅ ଏବଂ ସମସ୍ୟାଗୁଡ଼ିକରେ ଥକି ଯାଇଥିବା ଆତ୍ମାମାନଙ୍କର ଥକାବଟ ଅର୍ଥାତ୍ କ୍ଲାନ୍ତିକୁ ଦୂର କର। ଆଚ୍ଛା, ଆଜିର ସ୍ଲୋଗାନ୍। ବ୍ୟର୍ଥ ପ୍ରତି ବେପରୁଆ ହୋଇଯାଅ, କିନ୍ତୁ ମର୍ଯ୍ୟାଦାଗୁଡ଼ିକରେ ନୁହେଁ। ବ୍ୟର୍ଥ ପ୍ରତି ବେପରୁଆ ହୋଇଯାଅ, କିନ୍ତୁ ମର୍ଯ୍ୟାଦାଗୁଡ଼ିକରେ ନୁହେଁ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।